ହ୍ୟାଲୋ ନମସ୍କାର, ମୁଁ ସଂଘମିତ୍ରା ପାତ୍ର କହୁଛି। ତିନାଥ ସାହି, ତିନାଥ ସାହି ଆମର ଲାଟିନ ଗଭର୍ଣ୍ଣମେଣ୍ଟ ତରଫରୁ ହବାରୁ ଆମେ ସୁବିଧା ହେଇଛୁ। ଅଧିକା ଖର୍ଚ୍ଚ ହଉଥିଲା ପ୍ରାଇଭେଟରେ, ଏବେ ଗଭର୍ଣ୍ଣମେଣ୍ଟରୁ କରିବାରୁ କମ ପଇସାରେ ଆମେ ଟଏଲେଟ୍ ସଫା କରିଛୁ। ଧନ୍ୟବାଦ।